হ্যালো, জগন্নাথ বই, মুই পান্ডরা বৈশাখী কহুছি। ଆମର ଏଇଟା ଭୁବନେଶ୍ୱର ବିଏମ୍ସି ର 8 ନମ୍ବର ୱାର୍ଡର ଅନ୍ତର୍ଭୁକ୍ତ ଏବଂ ଆମର ମୁଖ୍ୟ ରାସ୍ତା କେନାଲ ବନ୍ଧଟି ଅତି କଦର୍ଯ୍ୟ ଦୟନୀୟ ଅବସ୍ଥାରେ ପଡିଛି। ଏ ରୋଡ ସାରା ଖାତ, ଗୋବର ଖାତ, ଇଟା ଗଦା, ବାଲି ଗଦା, ଗାଡି ମଟର ଏମିତି ବିନା ବହୁ ଦିନ ପର୍ଯ୍ୟନ୍ତ ସମସ୍ତେ ଅଜାୟ ଜବରଦସ୍ତ ରଖୁଛନ୍ତି, ଯାହାକି ଯାତାୟାତ କରିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛୁ। ଏହାର ତୁରନ୍ତ ନିରାକରଣ କରାଗଲେ ଆମେ ପାଣ୍ଡରା ଗାଁ ବସୁବୃନ୍ଦ ବହୁତ ଉପକୃତ ହେବୁ। ଧନ୍ୟବାଦ।
କହିଲା ପରେ କଣ ହେଲା, ଯେତେ